ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ଓଡ଼ିଶା ଗସ୍ତ ଶେଷ କରି ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଭାରତ ରୁଷ ସହଭାଗିତା ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏକ ସହଯୋଗାତ୍ମକ ଶିକ୍ଷା ପ୍ରଣାଳୀ ଗଠନ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ହଥ୍ରସ୍ ଦଳାଚକଟା ଘଟଣାରେ 6 ଜଣ ଅଧିକାରୀଙ୍କୁ ନିଲମ୍ବନ କଲେ ଉତ୍ତରପ୍ରଦେଶ ସରକାର. ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଟି20 ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଚେନ୍ନାଇଠାରେ ଜାରି. ବିଦ୍ୟା ବ୍ୟକ୍ତିକୁ ଅମୃତ ପ୍ରଦାନ କରିଥାଏ. ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ନାଇଜର୍ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି. ରାଷ୍ଟ୍ରପତି କହିଛନ୍ତି, ବିଦ୍ୟାରୂପୀ ସଞ୍ଜୀବନୀ ପାଇବା ପରେ ବ୍ୟକ୍ତିର ଜୀବନ ଧନ୍ୟ ହୁଏ ଏବଂ ସେ ସବୁ କ୍ଷେତ୍ରରେ ସଫଳତା ପାଏ। ରାଷ୍ଟ୍ରପତି ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ସେମାନଙ୍କର ଶିକ୍ଷା ଏବଂ ଜ୍ଞାନକୁ ମାନବତାର ଉପକାର ପାଇଁ ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। 4 ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଯାତ୍ରା ଅବସରରେ ରାଷ୍ଟ୍ରପତି ମୁର୍ମୁ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତ ରୁଷ ସହଭାଗିତା ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶାବ୍ୟକ୍ତ କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଜି ବୈଠକରେ ଶ୍ରୀ ମୋଦି କହିଛନ୍ତି, 10 ବର୍ଷ ମଧ୍ୟରେ ଉଭୟ ନେତା ପରସ୍କରକୁ 17 ଥର ସାକ୍ଷାତ କରିଛନ୍ତି ଏବଂ ବିଗତ 25 ବର୍ଷ ମଧ୍ୟରେ ସେମାନେ 22ଟି ଦ୍ୱିପକ୍ଷୀୟ ବୈଠକରେ ମିଳିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଉଭୟ ଦେଶର ଦୃଢ଼ ସମ୍ପର୍କକୁ ପ୍ରତିପାଦନ କରୁଛି। ସେ କହିଛନ୍ତି, ଗତ 40-50 ବର୍ଷ ଧରି ଭାରତ ଆତଙ୍କବାଦକୁ ସାମ୍ନା କରୁଛି। ଶ୍ରୀ ମୋଦି କହିଛନ୍ତି, ଯେତେବେଳେ ମସ୍କୋରେ ଆତଙ୍କବାଦୀ ଆକ୍ରମଣ ହେଲା ସେ ସେହି ବ୍ୟଥାକୁ ଅନୁଭବ କରିପାରିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ। ସେ କହିଛନ୍ତି, ଗତ 5 ବର୍ଷ ମଧ୍ୟରେ ବିଶ୍ୱ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି, ପ୍ରଥମେ COVID-19 ମହାମାରୀ ଏବଂ ପରେ ଅନେକ ପରିସ୍ଥିତି ପାଇଁ। ଶ୍ରୀ ମୋଦି କହିଛନ୍ତି, ଭାରତ ରୁଷ ସହଭାଗିତା ଭାରତୀୟ କୃଷକ ଏବଂ ଉପଭୋକ୍ତାମାନଙ୍କୁ ଲାଭ ପହଞ୍ଚାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ ତୈଳ ସଂକଟ ସମୟରେ ରୁଷିଆର ସମର୍ଥନ ଯୋଗୁଁ ଭାରତରେ ତୈଳ ଚାହିଦାକୁ ପୂରଣ କରାଯାଇ ପାରିଥିଲା। ସେ କହିଛନ୍ତି, ଇନ୍ଧନ ସଂକ୍ରାନ୍ତ ଭାରତ ରୁଷ ରାଜିନାମା ଆନ୍ତର୍ଜାତିକ ବଜାରକୁ ସ୍ଥିରତା ପ୍ରଦାନ କରିଛି ବୋଲି ବିଶ୍ୱ ସ୍ୱୀକାର କରିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମସ୍କୋରେ ଅଲ୍ ରୁଷିଆନ୍ ପ୍ରଦର୍ଶନୀ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦର୍ଶନୀ କେନ୍ଦ୍ର ବୁଲି ଦେଖାଇଥିଲେ। ଉଭୟ ନେତା ପ୍ରଦର୍ଶନୀ କେନ୍ଦ୍ରର ରୋସାତୋମ୍ ପ୍ୟାଭିଲିୟନ୍କୁ ଦେଖିଥିଲେ। ପରମାଣୁ ଶକ୍ତି କ୍ଷେତ୍ରରେ ଭାରତ ରୁଷ ସହଭାଗିତାକୁ ସମର୍ପିତ ଏକ ଫଟୋ ସେସନରେ ଶ୍ରୀ ମୋଦି ଭାଗ ନେଇଥିଲେ। ଭାରତର କୁନ୍ଦନକୁଲ୍ଲମ ପରମାଣୁ ଶକ୍ତି କେନ୍ଦ୍ରରେ କାର୍ଯ୍ୟକ୍ଷମ ଭିଭିଇଆର୍ 1000 ରିଆକ୍ଟରର ସ୍ଥାୟୀ କାର୍ଯ୍ୟକାରୀ ମଡେଲ ଆଟମିକ୍ ସିମ୍ଫୋନିକୁ ପ୍ରଧାନମନ୍ତ୍ରୀ ମୋଦି ଦେଖିଥିଲେ। ପ୍ରଧାନମନ୍ତ୍ରୀ ସେଠାରେ କିଛି ଭାରତୀୟ ଓ ରୁଷ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ। ସେମାନଙ୍କୁ ବିଶ୍ୱ ତଥା ଭବିଷ୍ୟତ ପିଢ଼ିର ହିତ ଉଦ୍ଦେଶ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବାକୁ ଉତ୍ସାହିତ କରିଥିଲେ। ରୋସାତୋମ୍ ପ୍ୟାଭିଲିୟନ 2023 ନଭେମ୍ବର ମାସରେ ଉଦ୍ଘାଟିତ ହୋଇଥିଲା, ଯାହାକି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିକାଶର ଇତିହାସରେ ଏକ ବୃହତ୍ ପ୍ରଦର୍ଶନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟା ପ୍ରଭାବିତ ଆସାମ ପାଇଁ ଖୁବ୍ ଶୀଘ୍ର ସହାୟତା ଘୋଷଣା କରିବେ ବୋଲି କେନ୍ଦ୍ର ଶକ୍ତି, ଗୃହ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ମନୋହରଲାଲ ଆଜି ଗୁଆହାଟୀଠାରେ କହିଛନ୍ତି। ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ଶକ୍ତି ଏବଂ ସହରାଞ୍ଚଳ ମନ୍ତ୍ରୀମାନଙ୍କର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ଶ୍ରୀ ଲାଲ କହିଛନ୍ତି, ଆସାମର ବନ୍ୟା ପ୍ରଭାବିତ ଲୋକମାନଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। ସେ କହିଛନ୍ତି, ରାଜ୍ୟରେ ବନ୍ୟାଜନିତ କ୍ଷୟକ୍ଷତି ନେଇ ଆକଳନ ଜାରି ରହିଛି ଏବଂ ପ୍ରଧାନମନ୍ତ୍ରୀ ଖୁବ୍ ଶୀଘ୍ର ସହାୟତା ରାଶି ଘୋଷଣା କରିବେ। ଅରୁଣାଚଳ ପ୍ରଦେଶକୁ ଛାଡ଼ି ଅନ୍ୟ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ଶକ୍ତି ଓ ସହରାଞ୍ଚଳ ମନ୍ତ୍ରୀମାନଙ୍କ ବୈଠକରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏକ ସହଯୋଗାତ୍ମକ ଶିକ୍ଷା ପ୍ରଣାଳୀ ଗଠନ ଦିଗରେ ଏକାଠି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସମୀକ୍ଷା ବୈଠକର ଉଦ୍ଘାଟନୀ ଅଧିବେଶନକୁ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ ଆଗାମୀ 5 ବର୍ଷ ପାଇଁ ବିଦ୍ୟାଳୟ ଶିକ୍ଷାର ସାମୁହିକ ବିକାଶ ନେଇ ଯୋଜନାର ରୂପରେଖ ଉପରେ ତାଙ୍କର ମତ ଉପସ୍ଥାପନ କରିଥିଲେ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ଦିଗରେ ଶିକ୍ଷା ଏକ ପ୍ରମୁଖ ସ୍ତମ୍ଭ ଏବଂ ଏହି ଲକ୍ଷ୍ୟକୁ ହାସଲ କରିବା ଲାଗି ସେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏକାଠି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଜାତୀୟ ଶିକ୍ଷାନୀତିର କାର୍ଯ୍ୟାନ୍ୱୟନ ଭାରତକୁ ନଲେଜ୍ ସୁପର ପାୱାରରେ ପରିଣତ କରିବା ସହ ଉତ୍ତମ ସମାବେଶୀ ଶିକ୍ଷା ପ୍ରଦାନରେ ସହାୟକ ହେବ। ସେ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ମାତୃଭାଷା ଓ ସମସ୍ତ ଭାରତୀୟ ଭାଷାରେ ଶିକ୍ଷାକୁ ଗୁରୁତ୍ୱ ଦେଉଛି। ଉତ୍ତର ପ୍ରଦେଶ ସରକାର ହଥ୍ରସ୍ ଦଳାଚକଟା ଘଟଣାରେ 6 ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଆଜି ରିପୋର୍ଟ ଦାଖଲ କରିବା ପରେ ସରକାର ଏହି ନିଷ୍ପଭି ନେଇଛନ୍ତି। ଏସ୍ଆଇଟି ତା'ର ରିପୋର୍ଟରେ କାର୍ଯ୍ୟକ୍ରମର ଆୟୋଜକମାନଙ୍କର ଅବହେଳାକୁ ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ଦର୍ଶାଇଛି। ଏସ୍ଆଇଟି ରିପୋର୍ଟ ଆଧାରରେ ହଥ୍ରସ୍ ଜିଲ୍ଲାର ଜଣେ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍, ଜଣେ ତହସିଲଦାରଙ୍କ ସମେତ 6 ଜଣ ଅଧିକାରୀଙ୍କୁ ସରକାର ନିଲମ୍ବିତ କରିଛନ୍ତି। ଏସ୍ଆଇଟି ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଉତ୍ତରଦାୟୀ ବୋଲି ଅଭିହିତ କରିବା ସହ ଷଡ଼ଯନ୍ତ୍ରକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ବୋଲି କହିଛି। ତେବେ ଏ ନେଇ ଅଧିକ ତଦନ୍ତର ଆବଶ୍ୟକତା ଥିବା ଏସ୍ଆଇଟି କହିଛି। ଦ୍ୱାଦଶ ଭାରତ ୟୁନାଇଟେଡ୍ ଆରବ ଏମିରେଟ୍ସ ମିଳିତ ସାମରିକ ସହଯୋଗ କମିଟି ଜେଡିସିସିର ବୈଠକ ଆଜି ଆବୁଧାବିଠାରେ ଉଦ୍ଯାପିତ ହୋଇଛି। ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ଯୁଗ୍ମ ସଚିବ ଅମିତାଭ ପ୍ରସାଦଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବ୍ରିଗେଡିୟର ଜେନେରାଲ ଷ୍ଟାଫ୍ ଜମାଲ ଇବ୍ରାହିମ୍ ମହମ୍ମଦ ଅଲ୍ ମଜାର୍କିଙ୍କ ନେତୃତ୍ୱାଧୀନ ୟୁଏଇ ପ୍ରତିପକ୍ଷଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଦୁଇପକ୍ଷୀୟ ପ୍ରତିରକ୍ଷା ଓ ନିରାପତ୍ତା ସହଭାଗିତାକୁ ବୃଦ୍ଧି କରିବା ନେଇ ବ୍ୟାପକ ବିଚାର ବିମର୍ଶ ହୋଇଥିଲା। ବୈଠକରେ ପ୍ରଶିକ୍ଷଣ ସହଭାଗିତା, ମିଳିତ ସମରାଭ୍ୟାସ, ସାମରିକ ଶିଳ୍ପ ସହଭାଗିତା ଏବଂ ଗବେଷଣା ଓ ବିକାଶ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରତିନିଧିମାନେ ପ୍ରତିରକ୍ଷା ସହଭାଗିତାକୁ ସଶକ୍ତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ଉଭୟ ଦେଶର ନୌସେନା ଏବଂ ସ୍ଥଳସେନାର ଅଧିକାରୀମାନଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା। ଯୁଗ୍ମ ସଚିବ ପ୍ରସାଦ ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଉପସଚିବ ଅଲ୍ଲୀ ଅବଦୁଲ୍ଲା ଅଲ୍ ଅହମ୍ମଦଙ୍କ ସହ ମଧ୍ୟ ଦୁଇପକ୍ଷୀୟ ଆଲୋଚନାରେ ଭାଗ ନେଇଥିଲେ। ପ୍ରତିରକ୍ଷା ସହଭାଗିତାକୁ ସଶକ୍ତ କରିବା ନେଇ ତବାଜୁନ୍ ଅର୍ଥନୈତିକ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ମଧ୍ୟ ଶ୍ରୀ ପ୍ରସାଦ ଭେଟିଥିଲେ। ଜେଡିସିସି 2006 ପ୍ରତିଷ୍ଠିତ ହୋଇଥିଲା, ଯାହାକି ଭାରତ ୟୁଏଇ ପ୍ରତିରକ୍ଷା ସମ୍ପର୍କକୁ ଆଗେଇ ନେବା କ୍ଷେତ୍ରରେ ଏକ ମଞ୍ଚ ଭାବେ କାର୍ଯ୍ୟ କରୁଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଦକ୍ଷିଣ ପୂର୍ବ ଟେକ୍ସାସ୍ ଓ ଲୁଇସିଆନା ଅଞ୍ଚଳରେ ଘୂର୍ଣ୍ଣିଝଡ଼ ବେରିଲ୍ର ପ୍ରଭାବରେ ଅତି କମ୍ରେ 8 ଜଣ ଲୋକ ପ୍ରାଣ ହରାଇଛନ୍ତି। ଘୂର୍ଣ୍ଣିଝଡ଼ ଯୋଗୁଁ 3 ନିୟୁତ ଘରଗୁଡ଼ିକରେ ବିଜୁଳି ଯୋଗାଣ ବନ୍ଦ ରହିଛି। ବେରିଲ୍ ଘୂର୍ଣ୍ଣିଝଡ଼ ଗତକାଲି ସକାଳେ ଦକ୍ଷିଣାଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା, କିନ୍ତୁ ଅବପାତରେ ପରିଣତ ହେବା ପରେ ଏହା ଦୁର୍ବଳ ହୋଇପଡ଼ିଥିଲା। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ଘୂର୍ଣ୍ଣିଝଡ଼ ପାଇଁ ହଷ୍ଟନ୍ ବିମାନ ବନ୍ଦରରେ 1100ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଟି ଟ୍ୱେଣ୍ଟି ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଭାରତ ବୋଲିଂର ନିଷ୍ପଭି ନେଇଛି। ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଟି ଟ୍ୱେଣ୍ଟି ଶୃଙ୍ଖଳାରେ 1-0 ଆଗୁଆ ରହିଛି। ସେମାନେ ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ୍କୁ 12 ରନ୍ରେ ଜିତିଥିବାବେଳେ ଦ୍ୱିତୀୟ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ ଆଇଓଏ 4 ଥର ଅଲମ୍ପିକ୍ରେ ଭାଗ ନେଇଥିବା ଓ 2012 ଅଲମ୍ପିକ୍ କ୍ରୀଡ଼ାର 10 ମିଟର ଏୟାର ରାଇଫଲ ବର୍ଗରେ ବ୍ରୋଞ୍ଜ ପଦକ ବିଜେତା ଗଗନ ନାରଙ୍ଗଙ୍କୁ ପ୍ୟାରିସ୍ ଅଲମ୍ପିକ୍ 2024 ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଭାରତୀୟ ଦଳର ମିଶନ ମୁଖ୍ୟ ଭାବେ ନିଯୁକ୍ତ କରିଛି। ଆସନ୍ତା 26 ତାରିଖରୁ ସେ ମ୍ୟାରିକମ୍ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଉଦ୍ଘାଟନୀ ସମାରୋହରେ ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଓ ଟେବୁଲ୍ ଟେନିସ୍ ଖେଳାଳି ଶରତ କମଲ ଧ୍ୱଜାବାହକ ରହିବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶା ଗସ୍ତ ଶେଷ କରି ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତ ରୁଷ ସହଭାଗିତା ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏକ ସହଯୋଗାତ୍ମକ ଶିକ୍ଷା ପ୍ରଣାଳୀ ଗଠନ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହଥରସ୍ ଦଳା ଚକଟା ଘଟଣାରେ 6 ଜଣ ଅଧିକାରୀଙ୍କୁ ନିଲମ୍ବନ କଲେ ଉତ୍ତରପ୍ରଦେଶ ସରକାର ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଟି20 ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଚେନ୍ନାଇଠାରେ ଜାରି। ସମ୍ବାଦ ଶେଷ ହେଲା।